ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସଂସଦର ଉଭୟ ସଦନରେ ଆଜି 2026-27 ଆର୍ଥିକ ବର୍ଷ ବଜେଟ୍ ଉପରେ ହେବ ପୁନଃ ଆଲୋଚନା. ବ୍ରିଟେନ୍ ଏବଂ ଉତ୍ତର ଆୟାରଲାଣ୍ଡ ସହିତ ସାମାଜିକ ସୁରକ୍ଷା ଆଧାରିତ ବୁଝାମଣାପତ୍ର ସ୍ୱାକ୍ଷର କଲା ଭାରତ. ଦେଶର ପୂର୍ବ ଉପକୂଳ ରଣନୀତିରେ ଓଡ଼ିଶା ଏକ ପ୍ରମୁଖ କେନ୍ଦ୍ର ହେବ ବୋଲି କହିଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ. ଇରାନ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ୱାଶିଂଟନ୍ଠାରେ ଆଜି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହେବ ଆଲୋଚନା, ଏବଂ ଏଫ୍ଆଇଏଚ୍ ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲାଠାରେ ଅନୁଷ୍ଠିତ ଗତକାଲିର ମ୍ୟାଚ୍ରେ ଆର୍ଜେଣ୍ଟିନାକୁ 5-3 ଗୋଲ୍ରେ ପରାସ୍ତ କଲା ବେଲ୍ଜିୟମ୍. ସଂସଦର ଉଭୟ ସଦନରେ ଆଜି ଆସନ୍ତା ଆର୍ଥିକ ବର୍ଷ ବଜେଟ୍ ଉପରେ ପୁନଃ ଆଲୋଚନା କରାଯିବ. ରାଜ୍ୟସଭାରେ ଗତକାଲି ଅନୁଷ୍ଠିତ ଆଲୋଚନାରେ ଅଂଶଗ୍ରହଣ କରି ଶିବସେନାର ମିଲିନ୍ଦ ଦେଓରା କହିଥିଲେ, ବିଶ୍ୱର ରାଜନୈତିକ ଏବଂ ଆର୍ଥିକ ଅଶାନ୍ତ ବାତାବରଣ ମଧ୍ୟରେ ଭାରତ ଏକ ଅଭିବୃଦ୍ଧି ସମ୍ପନ୍ନ ତଥା ନିରନ୍ତର ବିକାଶର ରାଷ୍ଟ୍ର ଭାବେ ଉଭା ହୋଇଛି. ବିଜେପିର ସୁରେନ୍ଦ୍ର ସିଂ ନାଗର କହିଛନ୍ତି, ଦେଶର ଆର୍ଥିକ ଅଭିବୃଦ୍ଧି ହାର ବୃଦ୍ଧି ଏବଂ ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ତଥା ସମସ୍ତ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି. ଟିଡିପିର ମସ୍ତାନ ରାଓ ବିଧା ମଧ୍ୟ ବଜେଟ୍ରେ ଆର୍ଥିକ ସ୍ଥିରତା, ଭିଭିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ଏବଂ ସମାବେଶୀ ସାମାଜିକ କ୍ଷେତ୍ରକୁ ପ୍ରତିଫଳନ କରୁଛି ବୋଲି କହିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ଏନ୍ସିପି ଏସ୍ସିପିର ଫୌଜିଆ ଖାନ୍ ଏବଂ ଡିଏମ୍କେର କାନିମୋଝି, ଏନ୍ଭିଏନ୍ ସୋମୁ, କଂଗ୍ରେସର ନିରଜ ଡାଙ୍ଗି, ଟିଏମ୍ସିର ସୁଖିନ୍ଦୁ ଶେଖର ରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ. ଲୋକସଭାରେ କଂଗ୍ରେସର ଶଶି ଥରୁର ଆଲୋଚନା ଆରମ୍ଭ କରିଥିଲେ. ବଜେଟ୍ରେ ବେରୋଜଗାରୀ, ଦୈନନ୍ଦିନ ଖର୍ଚ୍ଚ ତଥା ଅସମାନତାକୁ ଅଣଦେଖା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ. ଆଲୋଚନାରେ ଅଂଶଗ୍ରହଣ କରି ବିଜେପିର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବଜେଟ୍ ସରକାରଙ୍କ ଅଙ୍ଗୀକାରବଦ୍ଧତା, ବିଶ୍ୱାସ ଏବଂ ସ୍ଥିରତାକୁ ପ୍ରତିଫଳନ କରୁଛି. ବିଭିନ୍ନ ରାଷ୍ଟ୍ର ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିକୁ ସେ ପ୍ରଶଂସା କରିଛନ୍ତି. ଆଲୋଚନାରେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଟିଏମ୍ସିର ଅଭିଷେକ ବାନାର୍ଜୀ, ଶିବସେନା ୟୁବିଟିର ଅନିଲ ଦେଶାଇ, ଜେଡିୟୁର ଦିନେଶ୍ୱର କମାୟତ, ବିଜେପିର ଡକ୍ଟର ଡି ପୁରନ୍ଦେଶ୍ୱରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ. ବ୍ରିଟେନ୍ ଏବଂ ଉତ୍ତର ଆୟାରଲାଣ୍ଡ ସହିତ ଭାରତ ସାମାଜିକ ସୁରକ୍ଷା ଉପରେ ଆଧାରିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି. ନୂଆଦିଲ୍ଲୀରେ ଗତକାଲି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ଭାରତରେ ଅବସ୍ଥାପିତ ବ୍ରିଟେନ୍ ଉଚ୍ଚାୟୁକ୍ତ ଲିଣ୍ଡେ କ୍ୟାମେରନ୍ ଏଥିରେ ସ୍ୱାକ୍ଷର କରିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଚୁକ୍ତିନାମା ସ୍ୱଚ୍ଚକାଳୀନ ବିଦେଶ ନିଯୁକ୍ତିରେ କର୍ମଚାରୀଙ୍କ ନିରନ୍ତର ସାମାଜିକ ସୁରକ୍ଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବ. ଭାରତ ବ୍ରିଟେନ୍ ବାଣିଜ୍ୟ ଚୁକ୍ତିନାମାର ଏହା ଏକ ଅଂଶ ଭାବେ ଗ୍ରହଣ କରାଯାଇଛି. ଶ୍ରୀ ମିଶ୍ରୀ ବ୍ରିକ୍ସ ଶେର୍ପା ବୈଠକରେ ଅଂଶଗ୍ରହଣ କରିବାକୁ ଥିବା ଭାରତରେ ଅବସ୍ଥାପିତ ଚୀନ୍ର କାର୍ଯ୍ୟକାରୀ ଉପବୈଦେଶିକ ମନ୍ତ୍ରୀ ମା ଝାଓ ସୁଙ୍କ ସହିତ ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି. ବିଭିନ୍ନ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ, ବୈଶ୍ୱିକ ଏବଂ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ କହିଛି. ସାଇବର ସୁରକ୍ଷା କ୍ଷେତ୍ରରେ ଏକ ସମନ୍ୱିତ ଏବଂ ସୁରକ୍ଷିତ ଇକୋସିଷ୍ଟମ ପ୍ରସ୍ତୁତି ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି. ସିବିଆଇ ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରକୁ ଏଥିପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି. ଏନ୍ଆଇଏ, ଇଡି ଏବଂ ବ୍ୟାଙ୍କ ଆଦି ପ୍ରତିଷ୍ଠାନ ସହିତ ସମ୍ମିଳିତ ଭାବେ ଏକ ବ୍ୟବସ୍ଥା ବିକଶିତ କରିବାକୁ ସେ କହିଛନ୍ତି. ସାଇବର ଅପରାଧକୁ ପ୍ରତିହତ କରିବାକୁ ହେଲେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ସୁଦୃଢ଼ ଆଧୁନିକ ପ୍ରଣାଳୀକୁ ବିକଶିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି. ଶ୍ରୀ ଶାହା ଦେଶରେ ଡିଜିଟାଲ କାରବାର ଏବଂ ସାଇବର ଅପରାଧ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି. ସିବିଆଇ ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ସାଇବର ସକ୍ଷମ ଠକେଇ ମୁକାବିଲା ଓ ଇକୋସିଷ୍ଟମକୁ ପ୍ରତିହତ କରିବା ଶୀର୍ଷକ ଏକ ଜାତୀୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, ଦେଶରେ ହାରାହାରି ପ୍ରତି 37 ସେକେଣ୍ଡରେ ଜଣେ ବ୍ୟକ୍ତି ଏବଂ ପ୍ରତି ଘଣ୍ଟାରେ 100 ଜଣ ସାଇବର ଅପରାଧର ଶିକାର ହେଉଛନ୍ତି. 3,61,000 ଟଙ୍କାର ସାଇବର ଠକେଇ ଅଭିଯୋଗ ମଧ୍ୟରୁ ସରକାର ସଫଳତାର ସହ 8,199 କୋଟି ଟଙ୍କା ସୁରକ୍ଷିତ ରଖିପାରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି. ଚୀନ୍ଠାରୁ ଦୂରେଇ ଯିବାକୁ ଚାହୁଁଥିବା ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଭାରତ ଏକ ସମ୍ଭାବ୍ୟ ବିକଳ୍ପ ବୋଲି ଆମେରିକାର ବାଣିଜ୍ୟ ପ୍ରତିନିଧି ରାଷ୍ଟ୍ରଦୂତ ଜେମିସନ୍ ଗ୍ରୀର କହିଛନ୍ତି. ଭାରତର ଉତ୍ପାଦନ କ୍ଷମତା ଏବଂ ଦକ୍ଷତା କ୍ଷେତ୍ର ଉପରେ ଶ୍ରୀ ଗ୍ରୀର ଆଲୋକପାତ କରିଛନ୍ତି. ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ଗ୍ରୀର କହିଛନ୍ତି, ଉଭୟ ଦେଶକୁ ଏହା ସୁଫଳ ପ୍ରଦାନ କରିବ. ଉଭୟ ଦେଶ କେତେକ କ୍ଷେତ୍ରରେ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଆମେରିକାକୁ ପ୍ରଭାବିତ କରୁଥିବା ଡିଜିଟାଲ୍ ସେବା କରକୁ ଭାରତ ପ୍ରତ୍ୟାହାର କରିଛି ବୋଲି ସେ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଦେଶର ପୂର୍ବ ଉପକୂଳ ରଣନୀତିରେ ଓଡ଼ିଶା ଏକ ପ୍ରମୁଖ କେନ୍ଦ୍ର ହେବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଆଲୋଚନା କାଳରେ ଡକ୍ଟର ସିଂ କହିଛନ୍ତି, ସାମୁଦ୍ରିକ ସଂକଟ, ଖଣିଜ କରିଡର, ପରମାଣୁ ଏବଂ ମହାକାଶ ଭିଭିଭୂମି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ପ୍ରଥମଥର ପାଇଁ ସମନ୍ୱିତ ସଂସ୍ଥାଗତ ପ୍ରୟାସ ମାଧ୍ୟମରେ ସାମୁଦ୍ରିକ ସମ୍ପଦକୁ ବ୍ୟବସ୍ଥିତ ଭାବରେ ବ୍ୟବହାର କରାଯାଉଛି। ସମୁଦ୍ର ସମ୍ବନ୍ଧୀୟ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ନେଇ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଡକ୍ଟର ସିଂ କହିଛନ୍ତି। ବଜେଟ୍ରେ ଆବଶ୍ଚିତ ଅର୍ଥ ଏବଂ ବିଭିନ୍ନ କେନ୍ଦ୍ରୀୟ ପଦକ୍ଷେପରୁ ଓଡ଼ିଶା ଯଥେଷ୍ଟ ସୁଫଳ ପାଇବ ବୋଲି ଡକ୍ଟର ସିଂ ଆଶାବ୍ୟକ୍ତ କରିଛନ୍ତି। ସମୁଦ୍ର ବିଜ୍ଞାନ, ଖଣିଜ କ୍ଷେତ୍ର, ମହାକାଶ ଗବେଷଣା ଏବଂ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୱାଶିଂଟନ୍ଠାରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଇରାନ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର ଆଶା କରାଯାଉଛି। ହ୍ୱାଇଟ୍ ହାଉସ୍ ଗଣମାଧ୍ୟମ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି, ଉଭୟ ନେତାଙ୍କ ମଧ୍ୟରେ ଶକ୍ତି ଏବଂ ନିୟନ୍ତ୍ରଣମୁକ୍ତ କ୍ଷେତ୍ରଗୁଡ଼ିକ ଉପରେ ମତ ବିନିମୟ ହେବ। ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଶ୍ରୀ ଟ୍ରମ୍ପ୍ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନେତାନ୍ୟାହୁଙ୍କ ସହ ଏହା ଷଷ୍ଠ ବୈଠକ ହେବ। ଇରାନ୍ ଏବଂ ଆମେରିକା ମଧ୍ୟରେ ଓମାନ୍ଠାରେ ଆଲୋଚନା ହେବାର କିଛିଦିନ ପରେ ଅନୁଷ୍ଠିତ ହେଉଥିବା ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି। ନୂଆଦିଲ୍ଲୀରେ ଆସନ୍ତା 16 ତାରିଖରୁ ଆରମ୍ଭ ହେବାକୁ ଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଅବ୍ୟବହିତ ପୂର୍ବରୁ ଦୁବାଇଠାରେ ଏକ ଦୁଇଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ସିମ୍ବାୟୋସିସ୍ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟଠାରେ ଗତକାଲିଠାରୁ ଏହି ଦୁଇଦିନିଆ ରୋଡ୍ ଟୁ ଏଆଇ ଇମ୍ପାକ୍ଟ ସମିଟ୍ 2026 ଆରମ୍ଭ ହୋଇଛି। ଭାରତୀୟ ଦୂତାବାସର ସହଯୋଗରେ ଚାଲିଥିବା ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଏବଂ ଏହାର ସାମାଜିକ ପ୍ରଭାବ ନେଇ ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଉଦ୍ୟୋଗୀଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁଏଇରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡକ୍ଟର ଦୀପକ ମିତ୍ତଲ ଏବଂ ଦୁବାଇରେ ଅବସ୍ଥାପିତ ଭାରତର କନ୍ସୁଲ୍ ଜେନେରାଲ୍ ସତୀଶ ଶିଭନ୍ ଗତକାଲିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆନ୍ତର୍ଜାତିକ ମହିଳା ଏବଂ ବାଳିକା ବୈଜ୍ଞାନିକ ଦିବସ ଅବସରରେ ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ପଡ୍କାଷ୍ଟ ସିରିଜ୍ର ପ୍ରସାରଣ କରାଯିବ। ପର୍ସନ୍ ବିହାଇଣ୍ଡ ଦ ଷ୍ଟୋରି ଶୀର୍ଷକରେ ପ୍ରସାରିତ ହେବାକୁ ଥିବା ଏହି ସିରିଜ୍ରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ଏନ୍ କଲାଇସେଲ୍ଭିଙ୍କ ସହ ଏକ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ପରିଷଦର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିବାରେ ଡକ୍ଟର ଏନ୍ କଲାଇସେଲ୍ଭି ହେଉଛନ୍ତି ପ୍ରଥମ ମହିଳା। ଆକାଶବାଣୀର ଏଫ୍ଏମ୍ ଗୋଲ୍ଡ ଚ୍ୟାନେଲ୍ରେ ସକାଳ 9:10 ଏବଂ ଅପରାହ୍ନ 5:10 ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯିବ। ଏଫ୍ଆଇଏଚ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ବେଲ୍ଜିୟମ୍ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଆର୍ଜେଣ୍ଟିନାକୁ 5-3 ଗୋଲ୍ରେ ବେଲ୍ଜିୟମ୍ ପରାସ୍ତ କରିଛି। ଭାରତ ଏବଂ ବେଲ୍ଜିୟମ୍ ମଧ୍ୟରେ ଆଜି ମ୍ୟାଚ୍ ଖେଳାଯିବ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ତୃତୀୟ ମ୍ୟାଚ୍ରେ ପାକିସ୍ତାନ ବିଜୟୀ ହୋଇଛି। କଲମ୍ବୋଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ 32 ରନ୍ରେ ଆମେରିକାକୁ ପରାସ୍ତ କରିଛି। ଟସ୍ ଜିତି ଆମେରିକା ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ପାକିସ୍ତାନ 9 ୱିକେଟ୍ ବିନିମୟରେ 190 ରନ୍ ସଂଗ୍ରହ କରିଥିଲା। 191 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆମେରିକା 8 ୱିକେଟ୍ ବିନିମୟରେ 158 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ପାକିସ୍ତାନର ସାହିବଜାଦା ଫରହନ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗତକାଲିର ଅନ୍ୟ ଦୁଇଟି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୟୁଏଇ ବିପକ୍ଷରେ 10 ୱିକେଟ୍ରେ ଏବଂ ନେଦରଲ୍ୟାଣ୍ଡସ୍ ନାମିବିଆ ବିପକ୍ଷରେ 7 ୱିକେଟ୍ରେ ବିଜୟୀ ହୋଇଛନ୍ତି। ଆଜି ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ମଧ୍ୟରେ ପୂର୍ବାହ୍ନ 11:00 ଅହମ୍ମଦାବାଦରେ ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:00 କଲମ୍ବୋଠାରେ ଅଷ୍ଟ୍ରେଲିଆ ଏବଂ ଆୟାରଲାଣ୍ଡ ମଧ୍ୟରେ ଏବଂ ମୁମ୍ବାଇରେ ସନ୍ଧ୍ୟା 7:00 ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସଂସଦର ଉଭୟ ସଦନରେ ଆଜି 2026-27 ଆର୍ଥିକ ବର୍ଷ ବଜେଟ୍ ଉପରେ ହେବ ପୁନଃ ଆଲୋଚନା। ବ୍ରିଟେନ୍ ଏବଂ ଉତ୍ତର ଆୟାରଲାଣ୍ଡ ସହିତ ସାମାଜିକ ସୁରକ୍ଷା ଆଧାରିତ ବୁଝାମଣାପତ୍ର ସ୍ୱାକ୍ଷର କଲା ଭାରତ। ଦେଶର ପୂର୍ବ ଉପକୂଳ ରଣନୀତିରେ ଓଡ଼ିଶା ଏକ ପ୍ରମୁଖ କେନ୍ଦ୍ର ହେବ ବୋଲି କହିଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ଇରାନ୍ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ୱାଶିଂଟନ୍ଠାରେ ଆଜି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏବଂ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହେବ ଆଲୋଚନା। ଏବଂ ଏଫ୍ଆଇଏଚ୍ ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲାଠାରେ ଅନୁଷ୍ଠିତ ଗତକାଲିର ମ୍ୟାଚ୍ରେ ଆର୍ଜେଣ୍ଟିନାକୁ 5-3 ଗୋଲ୍ରେ ପରାସ୍ତ କଲା ବେଲ୍ଜିୟମ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।